26-16 ଗୃହ ମଧ୍ୟରେ ରହି ଯୀଶୁ ଲୋକଙ୍କୁ ଈଶ୍ୱରଙ୍କ ବିଷୟରେ ଶିକ୍ଷା ଦେଉଥିଲେ। ଚାରିଜଣ ଲୋକ ଜଣେ ପକ୍ଷାଘାତୀ ଲୋକଙ୍କୁ ବୋହି ଆଣିଲେ, କିନ୍ତୁ ଜନଗହଳି ଯୋଗୁଁ ଯୀଶୁଙ୍କ ପାଖକୁ ନେଇପାରିଲେ ନାହିଁ। ତେଣୁ ସେମାନେ ଛାତ ଖୋଳି ଯୀଶୁଙ୍କ ନିକଟକୁ ଓହ୍ଲାଇଲେ। ସେ ଅସୁସ୍ଥ ଲୋକକୁ ଯୀଶୁ କହିଲେ, ବୈଶ୍ୟ, ତୁମ୍ଭର ପାପ କ୍ଷମା କରାଗଲା। କେତେକ ଯିହୁଦୀ ନେତାମାନେ ଯୀଶୁଙ୍କ ଉପରେ ରାଗିଲେ। ସେମାନେ କହିଲେ, ଈଶ୍ୱର କେବଳ ପାପ କ୍ଷମା କରନ୍ତି? ଯୀଶୁ ଈଶ୍ୱରଙ୍କଠାରୁ ଆସିଛନ୍ତି ବୋଲି ସେମାନେ ବିଶ୍ୱାସ କଲେ ନାହିଁ। ଯୀଶୁ ସେ ଲୋକକୁ କହିଲେ, ଉଠ, ଖଟିଆ ଘେନି ଘରକୁ ଯାଅ। ସେ ଲୋକ ସୁସ୍ଥ ହେଲା। ଯୀଶୁ ଈଶ୍ୱରଙ୍କଠାରୁ ଆସିଛନ୍ତି ବୋଲି ସେ ଲୋକଙ୍କୁ ଦେଖାଇଲେ। ଈଶ୍ୱରଙ୍କ ଯେପରି ଶକ୍ତି, ସେପରି ଯୀଶୁଙ୍କର ମଧ୍ୟ ସୁସ୍ଥ କରିବାର ଓ ପାପ କ୍ଷମା କରିବାର ଶକ୍ତି ଅଛି।